ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଚନ୍ କୃତାଞ୍ଜଳି ତ୍ରିପାଠୀ। ବନ୍ଦେ ମାତରମ୍ ହେଉଛେ ଦେଶର ପହିଲା ବୈପ୍ଲବିକ ସ୍ଲୋଗାନ। ଇଟା ଖାଲି ଗୋଟେ ଜାତୀୟବାଦ ଭିତ୍ତିକ ସଙ୍ଗୀତ ନୁହେଁ, ସେ ମାଟି ମାର ବନ୍ଦନା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ର 150 ବଛର ପାଳନ ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ବିଭାଗ ତରଫ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ହୋଇଥିବାର ଖାସ କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ଯୋଗ ଦେଇକରି ଦେଶପ୍ରେମର ଭାବନା ଖାଲି ଇତିହାସ ପଢ଼ିଲେ ନାଇଁ ହୁଏ, ତାହାକେ ଜୀବନ୍ତି ଅନୁସରଣ କରବାର ଦରକାର ବୋଲି ଯୁଆନ ପିଢ଼ିକୁ ଆହ୍ୱାନ ଦେଇଛନ୍। ଏ ଅବସରରେ ରବୀନ୍ଦ୍ର ମଣ୍ଡପଠାରେ ବନ୍ଦେ ମାତରମ୍ 150 ବଛର ପୂର୍ତ୍ତି ଉତ୍ସବ ଆଧାରିତ ଗୋଟିଏ ଫଟୋଚିତ୍ର ପ୍ରଦର୍ଶନୀ ବି ଆୟୋଜିତ ହୋଇଥିଲା। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାର୍ଟି ତିନିଦିନିଆ ଗୁଜରାଟ ଗସ୍ତ ଅବସରରେ ଗଲାକାଲି ଭାରତର ପହିଲା ବୈଷୟିକ ଆର୍ଥିକ ଆଉ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ର ଗିଫ୍ଟ ସିଟିକେ ପରିଦର୍ଶନ କରିଛନ୍। ଗିଫ୍ଟ ସିଟିର ବିଶ୍ୱସ୍ତରୀୟ ଭିତ୍ତିଭୂମି ଆଉ ନବସୃଜନଶୀଳ ପରିବେଶକେ ପ୍ରଶଂସା କରିବାର ସହିତ ଇଟା ଆର୍ଥିକ ଆଉ ପ୍ରଯୁକ୍ତି ବିଦ୍ୟାର ବିକାଶକେ ତହକଉଛେ ବୋଲି ରାଜ୍ୟପାଳ କହିଛନ୍। ତାର ଉତ୍ତରୁ ରାଜ୍ୟପାଳ ଡକ୍ଟର କମ୍ବମ୍ ପାର୍ଟି ଅହମ୍ମଦାବାଦନ ଥିବାର ଐତିହାସିକ ସାବରମତୀ ଆଶ୍ରମନ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଆଜି ଗୁଜରାଟର କେୱାଡିଆଠାରେ ହେବାରକେ ଥିବା ଭାରତ ପର୍ବ ଉତ୍ସବଟି ରାଜ୍ୟପାଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 2026 ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଲାଗି ଫର୍ମ ପୂରଣ ଆଜିଠାନୁ ମୌଲିକରି 22 ତାରିଖ ତକ ଚାଲବା। ଇତର ସହିତ ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଉ ମଧ୍ୟମା ସାର୍ଟିଫିକେଟ୍ ପରୀକ୍ଷା ଲାଗି ଫର୍ମ ପୂରଣ 12 ତାରିଖରୁ କରାଯିବା। ମେଟ୍ରିକ୍ ପରୀକ୍ଷା ଲାଗି 4 ବର୍ଗଥି ଅନ୍ଲାଇନ୍ ଜରିଏ ଫର୍ମ ପୂରଣ କରାଯିବା ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫ ସୂଚନା ଦିଆଯାଇଛି। ଯୁଗ୍ମ ଶ୍ରମ ଆୟୁକ୍ତ ଆଉ ପ୍ରଭାଗୀୟ ଶ୍ରମ ଆୟୁକ୍ତମାନଙ୍କର ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗଲାକାଲି ଶ୍ରମ ଆୟୁକ୍ତଙ୍କର କାର୍ଯ୍ୟାଳୟ ପରିସରରେ ଉଦ୍ଯାପିତ ହୋଇଯାଇଛି। ଏ ଅବସରରେ କର୍ମଚାରୀ କ୍ଷତିପୂରଣ ଆଇନ 1923, ଗ୍ରାଚ୍ୟୁଟି ଦେବାର ଆଇନ 1972 ଆଉ ସର୍ବନିମ୍ନ ମଜୁରୀ ଆଇନ 1948 ମାମଲାମାନଙ୍କର ଶୁଣାଣି ବାବଦ ପ୍ରଶିକ୍ଷଣ ଦିଆଯାଇଛି। ଉଦ୍ଯାପନୀ ସଂଜେ ରାଜ୍ୟ ବୀମା ବିଭାଗର ସ୍ୱତନ୍ତ୍ର ସଚିବ ମଧୁମିତା ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କାର୍ଯ୍ୟକ୍ରମରୁ ମିଳିଥିବା ଜ୍ଞାନର ସଦୁପଯୋଗ କରିକରି ଶ୍ରମଜୀବୀ ଆଉ ତାଙ୍କର ପରିବାର ଲୋକ ତୁର୍ତ୍ତି ନ୍ୟାୟ ଦେବାର୍ଥେ ଅଧିକାରୀମାନେ ସହାୟକ ହେବେ ବୋଲି କହିଥିଲେ। ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ଆଉ ଆର୍ଟ ଅଫ୍ ଲିଭିଂର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର ଗଲାକାଲି ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରଠାରେ ବିକଶିତ ଓଡ଼ିଶାର ଆଧ୍ୟାତ୍ମିକତା ଶାସନ୍ତି ନୀତି ବାବଦେ ଉଦ୍ବୋଧନ ଦେଇଥିଲେ। ଏ ଅବସରରେ ଗୁରୁ ରବିଶଙ୍କର ଗୋଟିଏ ପ୍ରଗତିଶୀଲ ଶାନ୍ତି ସଦ୍ଭାବନା ଆଉ ଭାଇଚାରାର ତାଲମେଲଥି ସମାଜ ଗଢ଼ବାର୍ତ୍ତେ ଆଧ୍ୟାତ୍ମିକତା ଆଉ ନୀତି ମୂଲ୍ୟର ଆବଶ୍ୟକତା ବାବଦେ ଜୋର୍ ଦେଇଥିଲେ। ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମଟି ଯୋଗ ଦେଇଥିଲେ। ଆଜି ହେଉଛି ବିଶ୍ୱ ରେଡିଓଲୋଜି ଦିବସ। ଏକ୍ସରେ ବିନା ଏଚ୍ଏନ୍ ପୁର୍ଥିନ ମେଡିକାଲ ଚିକିତ୍ସା ଅସମ୍ଭବ। ଇତାର ଗୁରୁତ୍ୱକେ ସୁର କରିବାର ଲାଗି ଫି ବଛର ନଭେମ୍ବର 8 ତାରିଖ ଦିନ ଏହି ଦିବସ ପାଳନ କରାଯାଇସି। 1985 ମସିହାଥି ୱେଜବର୍ଗ ବିଶ୍ୱବିଦ୍ୟାଳୟର ପ୍ରଫେସର ୱିଲହେମ୍ କନରୋଡ୍ ରଣ୍ଟଜେନ୍କର ଏକ୍ସରେ ଆବିଷ୍କାର କରିଥିଲେ। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାଥି ସମ୍ବଲପୁରନୁ ରାମେଶ୍ୱରମ୍ ମଦୁରାଇକେ ଆଇବା ମାସ 12 ତାରିଖନୁ ପଶ୍ଚିମ ଓଡ଼ିଶାର ବରିଷ୍ଠ ତୀର୍ଥଯାତ୍ରୀମାନେ ଯାତ୍ରା କରିବେ। ଏଥିଲାଗି ଅତିରିକ୍ତ ଜିଲ୍ଲାପାଳ ଅଶୋକ ଭୁଇଙ୍କର ଅଧ୍ୟକ୍ଷତାତି ଗୋଟିଏ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ହୋଇଯାଇଛି। ପଶ୍ଚିମ ଓଡ଼ିଶାର ମୋଟ 775 ଜଣ ଯାତ୍ରୀ ଏ ଅବସରରେ ଯାତ୍ରା କରୁଥିବାର ବେଳେ ସମ୍ବଲପୁର ଜିଲ୍ଲାନୁ ଖାଲି 99 ଜଣ ଯାତ୍ରୀ ରହିଛନ୍। ସୁବର୍ଣ୍ଣପୁର ଜିଲ୍ଲାର ପରମେଶ୍ୱରୀ ବୁଣାକାର ତନ୍ତୁବାୟ ସହଯୋଗ ସମିତି ତରଫ ବୁଣାକାର ସଚେତନତା ଶିବିର ହୋଇଯାଇଛି। ଶିବିରଟି 150 ଅଧିକା ବୁଣାକାର ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କର ବୟନଶିଳ୍ପ ହସ୍ତତନ୍ତ ଆଉ ହସ୍ତଶିଳ୍ପ ବିଭାଗ ତରଫ କରାଯାଉଥିବା ଭିନ୍ ଭିନ୍ ଯୋଜନା ଜରିଏ ବୁଣାକାରମାନଙ୍କୁ ସ୍ୱାବଲମ୍ବୀ କରିବାର ବାବଦେ ଏହି ଅବସରରେ ସଚେତନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଗଲାକାଲି ଜିଲ୍ଲା ସଦର ମହକୁମା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସନ୍ନ ହୋଇଯାଇଛି। ଜିଲ୍ଲାପାଳ ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କାର୍ଯ୍ୟକ୍ରମକେ ଉଦ୍ଘାଟନ କରିଥିଲେ। ଭିନ୍ ଭିନ୍ ବିଭାଗତି ହୋଇଥିବାର ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଛି। ବୌଦ୍ଧ ଟାଉନ୍ହଲ୍ର ଆଦର୍ଶ ସଂସଦ କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଟେମ୍ଲାଲ ଦୁବେଙ୍କର ଅଧ୍ୟକ୍ଷତାତି ହୋଇଥିବାର କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଯୋଗ ଦେଇଥିଲେ। ଏ ଅବସରରେ ଛାୟା ସଂସଦର ଆୟୋଜନ କରାଯିବାର ସହିତ ସାଂସଦ ଆର୍ ବାଚସ୍ପତିଙ୍କ ସହିତ ସଂସଦର ଭିନ୍ ଭିନ୍ କାମକାଜ ବାବଦେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦିଆଯାଇଥିଲା। ଉତ୍ତର ପଶ୍ଚିମ ଦିଗୁ ଆସୁଥିବା ସୁଖା ଆଉ ଥଣ୍ଡା ପବନର ପ୍ରଭାବଟି ଗଲା 3 ଦିନ ହେଲା ରାଜ୍ୟର ତାପମାତ୍ରା କମ୍ ହେବାର ସହିତ ଶୀତ ବଢ଼ିଛି। ଆଇବା 24 ଘଣ୍ଟା ଭିତରେ ରାଜ୍ୟର ସବୁ ଜାଗାନ ପାକ୍ ସୁଖା ରହିବା। 3-4 ଦିନ ଉତ୍ତରୁ ଆହୁରି 3-4 ଡିଗ୍ରୀ ତକ ତାପମାତ୍ରା କମ୍ବା ଆର୍ ଶୀତ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏଥିନିର୍ ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତିର 7:02।